아카스바니. ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟ ପରିସରରେ ଆକ୍ସେସିବିଲିଟି ହେଲ୍ପ ଡେସ୍କକୁ ଉଦ୍ଘାଟନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଣୀତ ନୂଆ ଆଇନ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଗଣତନ୍ତ୍ର ସୁଚାରୁରୂପେ କାର୍ଯ୍ୟ କରିବା ଲାଗି ନିରପେକ୍ଷ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିହାରରେ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଏବଂ ଦିଲ୍ଲୀର କବୀରନଗର ଅଞ୍ଚଳରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଲୋକ ପ୍ରାଣ ହରାଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟ ପରିସରରେ ଆକ୍ସେସିବିଲିଟି ହେଲ୍ପ ଡେସ୍କକୁ ଉଦ୍ଘାଟନ କରିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ସୁପ୍ରିମକୋର୍ଟଙ୍କ ମିଶନ ଅନୁସାରେ ଏହି ହେଲ୍ପ ଡେସ୍କ ଖୋଲାଯାଇଛି। ଜଷ୍ଟିସ୍ ରବୀନ୍ଦ୍ର ଭଟ୍ଟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିଙ୍କ ଦ୍ୱାରା ରିପୋର୍ଟ ଦାଖଲ ସହ ଏହି ମିଶନ ଆରମ୍ଭ ହୋଇଥିଲା। ଅସହାୟ ଲୋକମାନଙ୍କୁ ସୁପ୍ରିମକୋର୍ଟର ସହାୟତା ନେବାକୁ ସରଳ କରିବା ଲାଗି କମିଟି ଅନେକ ସୁପାରିଶ କରିଥିଲେ। ଏହି ଲୋକମାନଙ୍କ ମଧ୍ୟରେ ଦିବ୍ୟାଙ୍ଗଜନ, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ସ୍ୱତନ୍ତ୍ର ସହାୟତା ଦରକାର କରୁଥିବା ଲୋକମାନେ ରହିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଣୀତ ନୂଆ ଆଇନ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଜଷ୍ଟିସ୍ ସଞ୍ଜୟ ଖନ୍ନା ଓ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ କହିଛନ୍ତି ଆଗକୁ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ବର୍ତ୍ତମାନ ପର୍ଯ୍ୟାୟରେ କୋର୍ଟ ଏହି ଆଇନ ଉପରେ ସ୍ଥଗିତାଦେଶ ଲାଗୁ କରିପାରିବେ ନାହିଁ। ଖଣ୍ଡପୀଠ କହିଛନ୍ତି ସାୟିଧାନିକ ଖଣ୍ଡପୀଠଙ୍କ ରାୟରେ କୌଣସିଠାରେ ମନୋନୟନ କମିଟିର ସଦସ୍ୟ କିଏ ହେବା ଉଚିତ ତାହା ଉଲ୍ଲେଖ ନାହିଁ। ସୁପ୍ରିମକୋର୍ଟ ଏ ସମ୍ବନ୍ଧୀୟ ନୂଆ ଆଇନ ଉପରେ ସ୍ଥଗିତାଦେଶ ଲାଗୁ ପାଇଁ ଆବେଦନଗୁଡ଼ିକର ଶୁଣାଣି କରି ଏହା କହିଛନ୍ତି। କୋର୍ଟ କହିଛନ୍ତି ନବନିଯୁକ୍ତ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ମଧ୍ୟ ନାହିଁ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଗଣତନ୍ତ୍ର ସୁଚାରୁରୂପେ କାର୍ଯ୍ୟ କରିବା ଲାଗି ନିରପେକ୍ଷ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କ ସକାଶେ ସମାନ ସୁଯୋଗ ସୃଷ୍ଟି କରାଯିବା ନିହାତି ଆବଶ୍ୟକ। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିଦିଆଯାଇଛି। କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟକୁ କାର୍ଯ୍ୟକ୍ଷମ କରାଗଲେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପାର୍ଟି ତା'ର ଅର୍ଥ ଖର୍ଚ୍ଚ କରିପାରିବ। ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି କଂଗ୍ରେସ ପାର୍ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବାକୁ ଅଗଣତାନ୍ତ୍ରିକ କାର୍ଯ୍ୟ କହିଛନ୍ତି। ଶ୍ରୀମତୀ ଗାନ୍ଧି କହିଛନ୍ତି ସର୍ବସାଧାରଣଙ୍କଠାରୁ ସଂଗ୍ରହ କରାଯାଇଥିବା ଅର୍ଥ ଅଚଳ କରାଯାଇଛି ଓ କଂଗ୍ରେସ ପାର୍ଟିର ପାଣ୍ଠିକୁ ବଳପୂର୍ବକ ଅପହରଣ କରାଯାଇଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଏହା କଂଗ୍ରେସ ପାର୍ଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ନୁହେଁ, ଏହା ହେଉଛି ଭାରତୀୟ ଗଣତନ୍ତ୍ରକୁ ଅଚଳ କରାଯିବା। ବିହାରରେ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି। ସେଠାରେ ଲୋକସଭା ନିର୍ବାଚନ ପାଇଁ ପୂର୍ବରୁ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ବିହାରରେ 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି 7,67,00,000 ମତଦାତା ରାଜ୍ୟର 40 ସଂସଦୀୟ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥରକ ରାଜ୍ୟରେ ବହୁ ସଂଖ୍ୟକ ଯୁବ ମତଦାତା ରହିଛନ୍ତି। 19-30 ବର୍ଷ ବୟସ ମଧ୍ୟରେ 1,73,00,000 ଯୁବା ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ପ୍ରଥମ କରି ମତଦାନ କରୁଥିବା ଭୋଟରମାନଙ୍କର ସଂଖ୍ୟା 10,00,000 ଅଧିକ ରହିଛି। ବିହାର ମୁଖ୍ୟ ନିର୍ବାଚନ ଅଫିସର ଏଚ୍ଆର୍ ଶ୍ରୀନିବାସ କହିଛନ୍ତି ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନକୁ ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଦିଆଯାଉଛି। 77,000ରୁ ଅଧିକ ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଉଛି। ସେହି ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଛାୟା ପ୍ରଦାନ, ବସିବା ସୁବିଧା ଓ ଶୌଚାଳୟ ସୁବିଧା ଭଳି ମୌଳିକ ସୁବିଧାମାନ ସ୍ଥାପନ କରାଯାଉଛି। ଭୋଟରମାନଙ୍କୁ ସଚେତନ କରାଇବା କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି। ବହୁ ସଂଖ୍ୟାରେ ମତଦାତାମାନେ ଆସି ମତଦାନ କରିବା ପାଇଁ ନିର୍ବାଚନ କମିଶନ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏପ୍ରିଲ 19 ମତଦାନ ହେବ। ଏହି ପର୍ଯ୍ୟାୟରେ ଗୟା, ଔରଙ୍ଗାବାଦ, ନଗାଡ଼ା ଓ ଜାମୁଇ ଭଳି 4 ନକ୍ସଲ ଉପଦ୍ରତ ଲୋକସଭା ଆସନରେ ମତଦାନ ହେବ। ଦୁଇ ପ୍ରମୁଖ ମେଣ୍ଟ ଏନ୍ଡିଏ ଓ ମହାମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ। ଏନ୍ଡିଏ ମେଣ୍ଟରେ ଜେଡିୟୁ, ଲୋକ ଜନଶକ୍ତି ପାର୍ଟି ରାମବିଳାସ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ରହିଛି। ମହାମେଣ୍ଟରେ କଂଗ୍ରେସ, ଆର୍ଜେଡି ଓ ବାମପନ୍ଥୀ ଦଳ ସିପିଆଇଏମ୍ଏଲ୍, ସିପିଏମ୍ ଓ ସିପିଆଇ ରହିଛି। ତେଲଙ୍ଗାନାର ରାଜନୈତିକ ଦୃଶ୍ୟପଟରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ପାର୍ଟି ପରିବର୍ତ୍ତନ କରୁଛନ୍ତି। ଭାରତ ରାଷ୍ଟ୍ର ସମିତିର ଅନେକ ଉପସ୍ଥିତ ସାଂସଦ ପାର୍ଟି ପରିବର୍ତ୍ତନ କରିଥିବାରୁ ଏହା ଏକ ଚ୍ୟାଲେଞ୍ଜ ହୋଇଛି। ଯେଉଁ ନେତାମାନେ ପାର୍ଟି ଛାଡ଼ି ଚାଲିଯାଉଛନ୍ତି ସେମାନେ ଅନ୍ୟ ପାର୍ଟିରୁ ଟିକେଟ୍ ପାଉଛନ୍ତି। ତେଲଙ୍ଗାନାରେ ବିଜେପି ନିର୍ବାଚନ ପ୍ରସ୍ତୁତିରେ ଆଗୁଆ ରହିଛି। 17ଟି ଲୋକସଭା ଆସନ ମଧ୍ୟରୁ 15ଟି ପାଇଁ ପାର୍ଟି ଏହାର ପ୍ରାର୍ଥୀମାନଙ୍କୁ ଘୋଷଣା କରିଛି। ତେବେ ସେମାନଙ୍କ ମଧ୍ୟରୁ 9 ଜଣ ଭାରତ ରାଷ୍ଟ୍ର ସମିତିରୁ ଆସିଛନ୍ତି। ସେହି ନେତାମାନେ ହେଲେ ଜି ନଗେତ୍, ବିବି ପାଟିଲ, ପି ଭାରତ, ପି ରାମୁଲୁ, ଆଜମିରା ସୀତାରାମ ନାୟକ ଓ ସଇଦ୍ ରେଡ୍ଡୀ। ଜି ଶ୍ରୀନିବାସଙ୍କୁ ପେଡାପଲ୍ଲୀରୁ ଟିକେଟ୍ ମିଳିଛି। କଂଗ୍ରେସ ପାର୍ଟି ଅଳ୍ପ କିଛି ସଦସ୍ୟଙ୍କର ନାମ ଚୂଡ଼ାନ୍ତ କରିଛି। କଂଗ୍ରେସରେ ଭାରତ ରାଷ୍ଟ୍ର ସମିତିରୁ ଯୋଗ ଦେଇଥିବା ସାଂସଦମାନଙ୍କୁ ଟିକେଟ୍ ମିଳିବାର ସମ୍ଭାବନା ଅଛି। ଭାରତ ରାଷ୍ଟ୍ର ସମିତିରୁ ଆସିଥିବା ସାଂସଦମାନେ ହେଲେ ରଣଜିତ୍ ରେଡ୍ଡୀ, ବି ଭେଙ୍କଟେଶ ନେତାକାମି ଓ ଦାନମ୍ ନଗେନ୍ଦ୍ର। ଭାରତ ରାଷ୍ଟ୍ର ସମିତି ସାଂସଦ ପି ଦୟାଶଙ୍କରଙ୍କ ସମେତ ଆଉ କିଛି ବ୍ୟକ୍ତି କଂଗ୍ରେସରୁ ଟିକେଟ୍ ପାଇବାକୁ ଆଶାୟୀ ଅଛନ୍ତି। ଭାରତ ରାଷ୍ଟ୍ର ସମିତିରୁ ବହୁ ନେତା ଚାଲିଯାଇଥିବା ସତ୍ତ୍ୱେ ଜିଏସ୍ପି ରାଜ୍ୟଶାଖା ସଭାପତି ଆର୍ଏସ୍ ପ୍ରବୀଣ କୁମାର ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ଅଧିକ ନେତା ଦଳ ଛାଡ଼ି ଚାଲି ନ ଯିବା ଲାଗି ଭାରତ ରାଷ୍ଟ୍ର ସମିତି 4ଟି ଲୋକସଭା ଆସନରେ ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛି। 17ଟି ଲୋକସଭା ଆସନ ମଧ୍ୟରୁ ଭାରତ ରାଷ୍ଟ୍ର ସମିତି 2019ରେ 9ଟିରେ ବିଜୟୀ ହୋଇଥିଲା। ନିର୍ବାଚନ କମିଶନ ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପୁଲିସ୍ ସୁପରିନ୍ଟେଣ୍ଡେଣ୍ଟମାନଙ୍କ ବଦଳି ନିର୍ଦ୍ଦେଶ ଜାରି କରିଛି। ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ ଦଳର ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଏହାବ୍ୟତୀତ ପଞ୍ଜାବର ବଟିଣ୍ଡା ଏସ୍ଏସ୍ପି ଓ ଆସାମର ସୋନିତପୁର ଏସ୍ପିଙ୍କ ବଦଳି ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ସେମାନଙ୍କର ନିକଟ ସମ୍ପର୍କୀୟମାନେ ରାଜନୈତିକ ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବାରୁ ଏଭଳି କରାଯାଇଛି। ଏହି ବଦଳିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ନିର୍ବାଚନ କମିଶନ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବିଜେପି ରାଜସ୍ଥାନ, ହରିୟାଣା, ଆନ୍ଧ୍ରପ୍ରଦେଶ ପାଇଁ ପାର୍ଟି ନିର୍ବାଚନ ପ୍ରଭାରୀମାନଙ୍କୁ ନିଯୁକ୍ତ କରିଛି। ଲୋକସଭା ନିର୍ବାଚନ ଦୃଷ୍ଟିରୁ ସେମାନଙ୍କୁ ନିଯୁକ୍ତ କରାଯାଇଛି। ବିନୟ ସହସ୍ରାବୁଦ୍ଧେ, ବିଜୟ ରାହତକର ଓ ପ୍ରବେଶ ବର୍ମା ରାଜସ୍ଥାନ ପାଇଁ ନିଯୁକ୍ତ ହୋଇଥିବାବେଳେ ସତୀଶ ପୁନିଆ ଓ ସୁରେନ୍ଦ୍ର ସିଂ ନାଗର ହରିୟାଣା ପାଇଁ ଏବଂ ଅରୁଣ ସିଂ ଓ ସିଦ୍ଧାର୍ଥନାଥ ସିଂ ଆନ୍ଧ୍ରପ୍ରଦେଶ ପାଇଁ ନିଯୁକ୍ତ ହୋଇଛନ୍ତି। ହୋଲି ସମୟରେ ଯାତ୍ରୀମାନଙ୍କୁ ସୁବିଧାରେ ଯିବା ଆସିବା କରିବା ଲାଗି ଭାରତୀୟ ରେଳବାଇ 540 ଟ୍ରେନ୍ ଚଳାଉଛି। ରେଳମନ୍ତ୍ରୀ କହିଛନ୍ତି ଦେଶର ବଡ଼ ବଡ଼ ସ୍ଥାନଗୁଡ଼ିକୁ ଏହି ଟ୍ରେନ୍ ଚଳାଚଳ କରୁଛି। ସ୍ଥାନଗୁଡ଼ିକ ମଧ୍ୟରେ ଦିଲ୍ଲୀ ପାଟନା, ଦିଲ୍ଲୀ ଭାଗଲପୁର, ଦିଲ୍ଲୀ ମୁଜାଫରପୁର, ଦିଲ୍ଲୀ ସହରସା, ଗୋରଖପୁର ମୁମ୍ବାଇ, କୋଲକାତା ପୁରୀ, ଗୌହାଟୀ ରାଞ୍ଚି ଓ ନୂଆଦିଲ୍ଲୀ ଶ୍ରୀ ମାତା ବୈଷ୍ଣୋଦେବୀ କଟ୍ରା ରହିଛି। ମନ୍ତ୍ରଣାଳୟ କହିଛି ବଡ଼ ବଡ଼ ଷ୍ଟେସନ୍ଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଅତିରିକ୍ତ ରେଳବାଇ ସୁରକ୍ଷା ବାହିନୀ ଯବାନ ମୁତୟନ ହୋଇଛନ୍ତି। ଜରୁରୀକାଳୀନ ଡ୍ୟୁଟି ପାଇଁ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ଜାମ୍ମୁ କାଶ୍ମୀରର ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ ରିହାତି ସ୍ୱରୂପ ଉତ୍ତର ରେଳବାଇ ସଂଗ୍ଲାଦନ ବନିହାଲ ବାରମୁଲା ରେଳପଥରେ ଟିକେଟ୍ ମୂଲ୍ୟ ହ୍ରାସ କରିଛି। ରେଳବାଇ ଅଫିସରମାନେ ଏ ବିଷୟକୁ ନିଶ୍ଚିତ କରିଛନ୍ତି। ଦ୍ୱିତୀୟ ଶ୍ରେଣୀ ସାଧାରଣ ଭଡ଼ାରେ ଟିକେଟ୍ ମୂଲ୍ୟ ହ୍ରାସ କରାଯାଇଛି। ଦିଲ୍ଲୀର କବୀରନଗର ଅଞ୍ଚଳରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ 2 ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଆଉ ଜଣେ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ କହିଛି ଭୋର 2ଟା ବେଳେ ସେମାନଙ୍କୁ ଏ ସମ୍ବନ୍ଧୀୟ ସୂଚନା ମିଳିଥିଲା। ଦିଲ୍ଲୀ ପୁଲିସ୍ କହିଛି ସେହି ଅଟ୍ଟାଳିକାରେ ରହୁଥିବା 2 ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିହିତ ହେଉଛନ୍ତି। ଘଟଣା ଉପରେ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଶୀଘ୍ର ପଦକ୍ଷେପ ନିଆଯିବ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟ ପରିସରରେ ଆକ୍ସେସିବିଲିଟି ହେଲ୍ପ ଡେସ୍କକୁ ଉଦ୍ଘାଟନ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଣୀତ ନୂଆ ଆଇନ ଉପରେ ସ୍ଥଗିତାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଗଣତନ୍ତ୍ର ସୁଚାରୁ ରୂପେ କାର୍ଯ୍ୟ କରିବା ଲାଗି ନିରପେକ୍ଷ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିହାରରେ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି ଏବଂ ଦିଲ୍ଲୀର କବୀରନଗର ଅଞ୍ଚଳରେ ଏକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବାରୁ 2 ଜଣ ଲୋକ ପ୍ରାଣ ହରାଇଛନ୍ତି।